ହ୍ୟାଲୋ, ସରଳ ବରା ଭାଇ କହୁଛି ଆଜ୍ଞା, ଘାଟିକିଆ ବୋଇ ସାହିରୁ, ୱାର୍ଡ ନମ୍ବର 23। ଆମର ଅଳିଆ ଗାଡ଼ି କଣ ମାସକୁ ଥରେ ଯଦି ଆସୁଛନ୍ତି, ଆମେ କେମିତି ଏଠି ରହିବୁ? ଅପରିଷ୍କାର ହଉନି ପରିବେଶ, ଜୀବାଣୁ ଇଏ ହେବେ। ମୁଁ ଆସୁଛି ଏଇଠି ନା, ମୋ କଥା ବି ଶୁଣୁନାହାନ୍ତି ସେମାନେ। ଦୟା କରି ଚାରିଦିନ ଥରେ ଛାଡ଼ନ୍ତୁ, ସେ ଅଳିଆ ଗାଡ଼ି ଆପଣ କଲେ ଇଏ କଲେ ଫୋର୍ସ କଲେ ସେମାନେ ଆସିବେ।